ଦେଖିଲୁ ରାଧାରାଣୀ, ତୁ ନନ୍ଦ ପୁଅ କଳାକହ୍ନେଇର ପ୍ରେମରେ ପଡ଼ିଯାଇଛୁ ବୋଲି ସହଜେ ତୋ ଗୋପସରା ଉଠୁଛି ପଡ଼ୁଛି। ଆଉ ତୁ ଯଦି ଏଇ ନିରାଟ ଖରାବେଳଟାରେ କାଖରେ କଳସୀ ଧରି ଯମୁନା ଘାଟକୁ ପାଣି ଆଣିବାକୁ ଯାଉ, ଲୋକ ହସା ହେବାଟା ଖାଲି ସାର ହବ ସିନା।
ବସିଛି ଜଗି କଳା କନେଇ। ଦେଇ।